ആകാശവാണി. സംവാദ പഠിച്ചു സുഭാഷ ചന്ദ്ര ശതപഥി. മുഖ്യ സംവാദ: କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ଓଡ଼ିଶାର ବିଜେପି ବିଧାୟକ ଦଳ ନେତା ମନୋନୀତ, ଆସନ୍ତାକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ମାଣ୍ଡଲା ପାୱାର ଗ୍ରିଡ୍ରେ ଅଗ୍ନିକାଣ୍ଡ ଯୋଗୁଁ ରାଜଧାନୀ ଦିଲ୍ଲୀରେ ବିଜୁଳି ସଂକଟ ଗୁରୁତର। ବୈଷ୍ଣୋଦେବୀ ଦର୍ଶନ ପାଇଁ ଆସନ୍ତା 18 ତାରିଖରୁ ଜାମ୍ମୁ ସାନ୍ସି ମଧ୍ୟରେ ଆରମ୍ଭ ହେବ ହେଲିକପ୍ଟର ସେବା। ଯୋଗ ହେଉଛି ଏକ କାଳଜୟୀ ଅଭ୍ୟାସ ଏବଂ ଏହା ଏକତା ଓ ସୌହାର୍ଦ୍ଦ୍ୟକୁ ପ୍ରତିପାଦନ କରିଥାଏ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ଦେଶର ବିଭିନ୍ନ ଭାଗରେ ଗ୍ରୀଷ୍ମ ପ୍ରବାହ ଜାରି, ପୂର୍ବ ଏବଂ ଉତ୍ତର ପଶ୍ଚିମାଞ୍ଚଳରେ ଆସନ୍ତା 4 ଦିନ 45 ଡିଗ୍ରୀ ଯାଏ ରହିପାରେ ତାପମାତ୍ରା। କେନ୍ଦୁଝରର ବିଜେପି ବିଧାୟକ ମୋହନ ଚରଣ ମାଝି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆଜି ଅପରାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀ ମାଝୀଙ୍କୁ ସର୍ବସମ୍ମତ କ୍ରମେ ବିଧାୟକ ଦଳର ନେତା ମନୋନୀତ କରାଯାଇଛି। ବୈଠକରେ ଏ ସମ୍ପର୍କରେ ସୂଚନା ଦେଇ ରାଜନାଥ ସିଂ କହିଥିଲେ ଯେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଗଲା ଏବଂ ତାଙ୍କ ସହ ଆଲୋଚନା କ୍ରମେ ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂଦେଓ ଏବଂ ନିମାପଡ଼ାର ନବନିର୍ବାଚିତ ବିଧାୟିକା ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଗତ 4 ତାରିଖରେ ପ୍ରକାଶିତ ନିର୍ବାଚନ ଫଳାଫଳ ଅନୁସାରେ ଓଡ଼ିଶା ବିଧାନସଭାର 147 ଆସନରୁ ଭାରତୀୟ ଜନତା ପାର୍ଟି ସର୍ବାଧିକ 78 ଆସନରେ ବିଜୟ ଲାଭ କରିଥିଲା। ଆଜି ବିଧାୟକ ଦଳର ନେତା ମନୋନୟନ ପରେ ସନ୍ଧ୍ୟାରେ ଶ୍ରୀ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳର ପ୍ରତିନିଧିମାନେ ଓଡ଼ିଶାରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଛନ୍ତି। କେନ୍ଦୁଝର ଜିଲ୍ଲାର ଏକ ସାଧାରଣ ଆଦିବାସୀ ପରିବାରରେ ଜନ୍ମିତ ମୋହନ ଚରଣ ମାଝୀ ପ୍ରଥମେ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକତା କରୁଥିଲେ। ଏହାପରେ ସରପଞ୍ଚ ଭାବେ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରି 2000, 2004, 2019 ଏବଂ 2024ରେ ବିଜେପିରୁ ବିଧାୟକ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶର ମାଣ୍ଡଲାସ୍ଥିତ ପାୱାର ଗ୍ରିଡ୍ରେ ଅଗ୍ନିକାଣ୍ଡ କାରଣରୁ ଜାତୀୟ ରାଜଧାନୀ ଦିଲ୍ଲୀ ଗୁରୁତର ଶକ୍ତି ସଂକଟର ସମ୍ମୁଖୀନ ହୋଇଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆଜି ଦିନ ତମାମ ବିଦ୍ୟୁତ୍ କାଟ ଯୋଗୁଁ ସାଧାରଣ ଜୀବନଯାପନ ବ୍ୟାହତ ହୋଇଛି। ସଂକଟ ଦୂର କରିବା ପାଇଁ ପାୱାର ଗ୍ରିଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ପିଜିସିଆଇଏଲ୍ ଦିଲ୍ଲୀକୁ 1500 ମେଗାୱାଟ୍ ବିଜୁଳି ଶକ୍ତି ଯୋଗାଇ ଦେଇଛି। ଦିଲ୍ଲୀ ଶକ୍ତି ମନ୍ତ୍ରୀ ଅତିଶି କହିଛନ୍ତି ବିଜୁଳି ଶକ୍ତି ପୁନର୍ବହାଲ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଖୁବ୍ ଶୀଘ୍ର ରାଜଧାନୀର ସମସ୍ତ ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ୍ ଶକ୍ତି ଯୋଗାଇ ଦିଆଯିବ। କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ ଏବଂ ପିଜିସିଆଇଏଲ୍ ଅଧ୍ୟକ୍ଷଙ୍କ ସହ କଥା ହୋଇ ରାଜଧାନୀରେ ଏଭଳି ବିଜୁଳି ସଂକଟ ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ଭିତ୍ତିଭୂମି ସୁଦୃଢ଼ କରିବାକୁ ସମୟ ମାଗିବେ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶକ୍ତିମନ୍ତ୍ରୀ ଅତିଶି କହିଛନ୍ତି। ଆସନ୍ତା 18 ତାରିଖରୁ ତୀର୍ଥଯାତ୍ରୀମାନଙ୍କ ପାଇଁ ଜାମ୍ମୁ ସାନ୍ସି ମଧ୍ୟରେ ହେଲିକପ୍ଟର ସେବା ଆରମ୍ଭ କରିବା ପାଇଁ ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ନିଷ୍ପତ୍ତି ନେଇଛି। ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଂଶୁଲ ଗର୍ଗଙ୍କ ସୂଚନା ଆଧାରରେ ଆକାଶବାଣୀର ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଯେ ତୀର୍ଥଯାତ୍ରୀମାନଙ୍କ ପାଇଁ 2 ପ୍ରକାର ହେଲିକପ୍ଟର ସେବା ବ୍ୟବସ୍ଥା କରାଯାଇଛି। ଦିନିକିଆ ପ୍ରତ୍ୟାବର୍ତ୍ତନ ଏସ୍ଡିଆର୍ ପାଇଁ ଜଣପିଛା 35,000 ଟଙ୍କା ଏବଂ ପରବର୍ତ୍ତୀ ଦିନ ପ୍ରତ୍ୟାବର୍ତ୍ତନ ଏନ୍ଡିଆର୍ ପାଇଁ ଜଣପିଛା 50,000 ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି। ଏସ୍ଡିଆର୍ ସେବା ବ୍ୟବସ୍ଥାରେ ତୀର୍ଥଯାତ୍ରୀଙ୍କୁ ହେଲିପ୍ୟାଡ୍ ପର୍ଯ୍ୟନ୍ତ ବ୍ୟାଟେରୀ କାର୍, ସ୍ୱତନ୍ତ୍ର ଦର୍ଶନ ଓ ପ୍ରସାଦ, ଭୈରୋଇ ମନ୍ଦିରରେ ପ୍ରାର୍ଥନା ସହିତ ବ୍ୟାଟେରୀ କାର୍ରେ ହେଲିପ୍ୟାଡ୍କୁ ଫେରିବା ଏବଂ ଜାମ୍ମୁ ପର୍ଯ୍ୟନ୍ତ ହେଲିକପ୍ଟର ସେବା ଯୋଗାଇ ଦିଆଯିବ। ଏନ୍ଡିଆର୍ ସେବାରେ ଏହି ସମସ୍ତ ସୁବିଧା ସହିତ ରାତ୍ରି ରହଣି ଏବଂ ଅଟକା ଆରତୀର ସୁଯୋଗ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ତୀର୍ଥଯାତ୍ରୀଙ୍କୁ ଜଣପିଛା 21,000 ଟଙ୍କା ଖର୍ଚ୍ଚରେ କଟାରା ଏବଂ ସାଞ୍ଚି ଚାଟ୍ ମଧ୍ୟରେ ଦିନିକିଆ ହେଲିକପ୍ଟର ସେବା ଯୋଗାଇ ଦିଆଯାଉଛି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ମଧ୍ୟରେ ହୋଇଥିବା ବିଭାଗ ବଣ୍ଟନ ପରିପ୍ରେକ୍ଷୀରେ ଆଜି ବିଭିନ୍ନ ମନ୍ତ୍ରୀ ସେମାନଙ୍କର ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅମିତ ଶାହା ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିବା ବେଳେ କିରଣ ରିଜିଜୁ ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିଭଳି ଶିବରାଜ ସିଂ ଚୌହାନ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦାୟିତ୍ୱ ନେଇଥିବା ବେଳେ ଅଶ୍ୱିନୀ ବୈଷ୍ଣବ ରେଳବାଇ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୂରସଞ୍ଚାର ମନ୍ତ୍ରଣାଳୟ, ମନୋହରଲାଲ ଖଟ୍ଟର ଶକ୍ତି ବିଭାଗ, ଜିତେନ୍ଦ୍ର ସିଂ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ, ଜୟନ୍ତ ଚୌଧୁରୀ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯୋଗ ହେଉଛି ଏକ କାଳଜୟୀ ଅଭ୍ୟାସ ଯାହା ଏକତା ଏବଂ ସୌହାର୍ଦ୍ଦ୍ୟକୁ ପାଳନ କରେ। ବିଭିନ୍ନ ସଂସ୍କୃତି ଓ ଭୌଗୋଳିକ କ୍ଷେତ୍ରକୁ ଯୋଡ଼ିବାରେ ଯୋଗର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଯୋଗ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଏକାଠି କରିଛି। ଯୋଗକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ମାଧ୍ୟମ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋହାହିତ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ଆଉ କିଛିଦିନ ବାକି ଥିବାବେଳେ ଏହା ପୂର୍ବରୁ ବିଶ୍ୱସ୍ତରରେ ଏଥିପାଇଁ ଉତ୍ସାହ ସୃଷ୍ଟି କରିବା ଲକ୍ଷ୍ୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ନିଟ୍ ୟୁଜି 2024 ଫଳ ଆଧାରରେ ଚାଲିଥିବା ଡାକ୍ତରୀ ନାମଲେଖା କାଉନ୍ସେଲିଂ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି। ଏନେଇ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଏନ୍ଟିଏ ଏବଂ ଅନ୍ୟ ପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ମାସ 8 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଗତ ମଇ 5 ତାରିଖରୁ ହୋଇଥିବା ଏହି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଏବଂ ଏ ସଂକ୍ରାନ୍ତରେ ତ୍ୱରିତ ତଦନ୍ତ କରାଯିବା ସହ ସାନି ପରୀକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ତରଫରୁ ଏହି ମାମଲା ସୁପ୍ରିମ୍କୋର୍ଟରେ ଦାଖଲ ହୋଇଛି। ମଧ୍ୟପ୍ରଦେଶରେ ମୋହନ ଯାଦବ ସରକାର ଆସନ୍ତାକାଲି 6 ମାସ ପୂରଣ କରିବ। 2023 ଡିସେମ୍ବର 13 ତାରିଖରେ ଏହି ସରକାର ଦାୟିତ୍ୱ ଗ୍ରହଣ କରିଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କ ସରକାରର ସଫଳତା ପ୍ରକାଶ କରିଛନ୍ତି। ରାଜ୍ୟରେ ରାସ୍ତା ନିର୍ମାଣ ବା ବିକାଶ କାର୍ଯ୍ୟରେ କୌଣସି ବୃକ୍ଷ କଟା ନ ଯାଇ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସରକାର ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶ ଧାର୍ମିକ ପର୍ଯ୍ୟଟନ ବୋର୍ଡ ଆସନ୍ତା 13 ତାରିଖରୁ ରାଜ୍ୟରେ ପିଏମ୍ଶ୍ରୀ ପର୍ଯ୍ୟଟନ ବିମାନ ସେବା ଉଜ୍ଜୟିନୀ, ଓଙ୍କାରେଶ୍ୱର, ଇନ୍ଦୋର, ଭୋପାଳ ମଧ୍ୟରେ ଆସନ୍ତା 16 ତାରିଖରୁ ପିଏମ୍ଶ୍ରୀ ଧାର୍ମିକ ପର୍ଯ୍ୟଟନ ହେଲିକପ୍ଟର ସେବା ଆରମ୍ଭ କରିବ ବୋଲି ସେ ସୂଚନା ଦେଇଛନ୍ତି। ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ନିରାପତ୍ତା ବାହିନୀ ପକ୍ଷରୁ ଯାଞ୍ଚ କାର୍ଯ୍ୟ ଜୋରସୋରରେ ଚାଲିଛି। ରବିବାର ରିଏସି ଜିଲ୍ଲାରେ ଆତଙ୍କବାଦୀମାନେ ଏକ ବସ୍ ଉପରକୁ ଗୁଳି ଚଳାଇବା ଫଳରେ ଦୁର୍ଘଟଣା ଘଟି 9 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହ 41 ଜଣ ଆହତ ହୋଇଥିଲେ। ଏହି ଘଟଣାରେ ସୁରକ୍ଷାକର୍ମୀମାନେ 20ରୁ ଅଧିକ ସନ୍ଦିଗ୍ଧଙ୍କୁ ଆଣି ପଚରାଉଚରା ଚଳାଇଛନ୍ତି। ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ, ରାଜ୍ୟର ତଦନ୍ତ ଏଜେନ୍ସି ଏସ୍ଆଇଏ ଏବଂ ଫୋରେନ୍ସିକ୍ ବିଭାଗ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ମିଳିତ ଭାବେ ଏହି ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରୁଛନ୍ତି। ଦେଶର ବିଭିନ୍ନ ଭାଗରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା 3ରୁ 4 ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀ ସମେତ ଦେଶର ପୂର୍ବାଞ୍ଚଳ ଏବଂ ଉତ୍ତର ପଶ୍ଚିମାଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ବିଭିନ୍ନ ସ୍ଥାନରେ ତାପମାତ୍ରା 43°ରୁ 45° ପର୍ଯ୍ୟନ୍ତ ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଗୁଜରାଟ, ସମଗ୍ର କୋଙ୍କଣ ଅଞ୍ଚଳ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳକୁ ପ୍ରବେଶ କରିଛି। ଏହାର ପ୍ରଭାବରେ କେରଳ ଉପକୂଳ, କର୍ଣ୍ଣାଟକ ଏବଂ କୋଙ୍କଣ ଅଞ୍ଚଳରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି। କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଓଡ଼ିଶାର ବିଜେପି ବିଧାୟକ ଦଳ ନେତା ମନୋନୀତ, ଆସନ୍ତାକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ମାଣ୍ଡଲା ପାୱାର ଗ୍ରିଡ୍ରେ ଅଗ୍ନିକାଣ୍ଡ ଯୋଗୁଁ ରାଜଧାନୀ ଦିଲ୍ଲୀରେ ବିଜୁଳି ସଂକଟ ଗୁରୁତର ଏବଂ ଦେଶର ବିଭିନ୍ନ ଭାଗରେ ଗ୍ରୀଷ୍ମ ପ୍ରବାହ ଜାରି। ପୂର୍ବ ଏବଂ ଉତ୍ତର ପଶ୍ଚିମାଞ୍ଚଳରେ ଆସନ୍ତା 4 ଦିନ 45 ଡିଗ୍ରୀ ଯାଏଁ ରହିପାରେ ତାପମାତ୍ରା। ସମ୍ବାଦ ଶେଷ ହେଲା।